ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ତାପସ ରଞ୍ଜନ ସାହୁ। ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଆଜି ଶପଥ ନେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଦେଶର 53 ନମ୍ବର ପ୍ରଧାନ ବିଚାରପତି ଭାବେ ପଦ ଆଉ ଗୋପନୀୟତାର ଶପଥ ପାଠ କରାବେ। ଗଲା ଅକ୍ଟୋବର 30 ରାଷ୍ଟ୍ରପତି ତାଙ୍କୁ ନିଯୁକ୍ତି ଦେଇଥିଲେ। ଜଷ୍ଟିସ୍ ବି ଆର୍ ଗବାଇ ଆଜି ପ୍ରଧାନ ବିଚାରପତି ପଦନୁ ଅବସର ନେଉଥିବାରୁ ତାଙ୍କର ଜାଗାନୁ ସେ ଦାୟିତ୍ୱ ଗ୍ରହଣ କରିବେ। ଜଷ୍ଟିସ୍ ସୂର୍ଯ୍ୟକାନ୍ତ 15 ମାସ ତକ ପ୍ରଧାନ ବିଚାରପତି ରହିବେ। କଳିଙ୍ଗ କପ୍ ହେଉଛି ଶ୍ରମ, ସଂଘର୍ଷ ଆର୍ ଦଳୀୟ ଆତ୍ମାର ସମ୍ମିଳିତ ଫଳ। ଖେଲ ଖାଲି ଶାରୀରିକ କ୍ରିୟାନୁଷ୍ଠାନ ନୁହେଁ, ଏଇଟା ଗୋଟିଏ ଜୀବନଶୈଳୀ ଆର୍ ମନୋଭାବ ଆଏ ବୋଲିକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଗଲାକାର କେନ୍ଦୁଝର ରାଇକଳାଠାରେ ହୋଇଥିବାର 7 ନମ୍ବର ସର୍ବଭାରତୀୟ ମିନି କଳିଙ୍ଗ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ଟି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏ ଅବସରରେ ମୁଖ୍ୟମନ୍ତ୍ରୀ ବିଜେତା ଅନୁରାଗ ଏଫ୍ସି ସୁଆକାଟି ଦଳକେ ପୁରସ୍କୃତ କରିଛନ୍। ଗଲା 12 ତାରିଖରୁ ମୂଲ ହୋଇଥିବାର ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଅନୁରାଗ ଏଫ୍ସି ସୁଆକାଟିଆର ରିଷି ଫାଇଟର ଝୁମ୍ପୁରା ଭିତରେ ହୋଇଥିଲା। ଭୁବନେଶ୍ୱର ୟୁନିଟ୍ 2 ଥିବାର ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ଶିବିରଟି ଆଜି ଶୁଣାଣି କରାଯିବା। ଗଲା 8 ସେପ୍ଟେମ୍ବର ଦିନ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରବାର୍ ଲାଗି ଯେଉଁମାନେ ପଞ୍ଜୀକରଣ କରିଥିଲେ ଖାଲି ସେମାନେ ହିଁ ଏହି ଶିବିରଟି ସାମିଲ ହୋଇପାରିବେ ବୋଲି ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆର୍ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଗଲାକାଲିନୁ 3 ଦିନିଆ ସମ୍ବଲପୁର ଗସ୍ତଟି ଆସିକରି ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଯୋଗ ଦେଇଛନ୍। ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ବଲପୁର ଚିଡ଼ିଆଖାନାର ଭିନ୍ ଭିନ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିବେ। ଇତାର ଉତ୍ତରୁ ତପସ୍ୱିନୀ ହଲ୍ନୁ ଜିଲ୍ଲାସ୍ତରୀୟ ସର୍ବଭାରତୀୟ ସମବାୟ ସପ୍ତାହ 2025 କାର୍ଯ୍ୟକ୍ରମଟି ସାମିଲ ହେବାର କାର୍ଯ୍ୟସୂଚୀ ରହିଛି। ସେନ୍ତା ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍ରୁ ଚାଲିଥିବାର ସଂସଦୀୟ କ୍ଷେତ୍ର ସାଂସଦ ଖେଲ ମହୋତ୍ସବ 2025ର ଉଦ୍ଯାପନୀ ସମାରୋହଟି ପୁରସ୍କାର ବିତରଣ ଉତ୍ସବଟି ଯୋଗ ଦେବେ। ତାଙ୍କର ସାଙ୍ଗେ ରାଜ୍ୟ କ୍ରୀଡ଼ା ଆର୍ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଞ୍ଜଙ୍କର ସହିତ ଅଲଗା ବିଧାୟକମାନେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ସେନ୍ତା ଏବାକାଲ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର 150 ନମ୍ବର ଜୟନ୍ତୀ ପାଳନ ଅବସରରେ ସମ୍ବଲପୁରରୁ ହେବାକୁ ଥିବା ଏକତା ପଦଯାତ୍ରାରେ ଶ୍ରୀ ପ୍ରଧାନ ସାମିଲ ହେବେ। ଆଇବା ଗୁରୁବାର ଦିନ ମୂଲ ହେବାର୍କେ ଥିବା ବିଧାନସଭାର ଶୀତକାଳୀନ ଅଧିବେଶନଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଉଦ୍ବୋଧନ ସିଧା ପ୍ରସାରଣ କରାଯିବା। ସ୍ୱାଧୀନତା ଉତ୍ତରୁ ପହିଲା ଥର ଲାଗି ରାଷ୍ଟ୍ରପତି ଓଡ଼ିଶା ବିଧାନସଭାରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଉଦ୍ବୋଧନ ଦେବେ। କାର୍ଯ୍ୟକ୍ରମଟି ଏହାଦେର ବିଧାୟକ ଆଘର ବିଧାୟକ ସାଂସଦ ମନ୍ତ୍ରୀ ଆର୍ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିବେ। ଏଥିଲାଗି ସବୁ ବ୍ୟବସ୍ଥା ଆର୍ ପ୍ରସ୍ତୁତି କରାଯାଇଛି ବୋଲି ବାଚସ୍ପତି ସୁରମା ପାଢ଼ୀ ସୂଚନା ଦେଇଛନ୍ତି। 2025-26 ଖରିଫ ଋତୁ ଲାଗି ଗଲାକାଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଅଧ୍ୟକ୍ଷତାଟି ଲୋକସେବା ଭବନରୁ ଧାନଘିନା କମିଟି ବୈଠକ ହୋଇଯାଇଛି। ସମ୍ପୃକ୍ତ ବିଭାଗ ଆର୍ ଜିଲ୍ଲାପାଳମାନଙ୍କର ସମନ୍ୱୟତି ଧାନଘିନା କାମକେ ସୁବ୍ୟବସ୍ଥିତ ଆର୍ ଶୃଙ୍ଖଳିତ ଭାବେ କରାଯିବାର ଲାଗି ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଛନ୍। ଗଲାବଛର ଖରିଫ ଋତୁଟି 73,45,707 ମେଟ୍ରିକ୍ ଟନ୍ ଆର୍ ରବି ଋତୁଟି 19,18,528 ମେଟ୍ରିକ୍ ଟନ୍ ଧାନ ଘିନା ଯାଇଥିଲା। ଏ ବଛର 93,00,000 ମେଟ୍ରିକ୍ ଟନ୍ ଧାନ ଦୁଇ ଋତୁଟି ଘିନା ଯିବାର ଲକ୍ଷ୍ୟ ଧାରିଜ କରାଯାଇଛି। ବିଶ୍ୱପ୍ରସିଦ୍ଧ ବରଗଡ଼ ଝନୁଯାତ୍ରା ଲାଗି ଆଜି ଶୁଭସ୍ତମ୍ଭ ସ୍ଥାପନା କରାଯିବା। ଏ ବଛର 24 ତାରିଖରୁ ମୂଲ ହେବାର୍କେ ଥିବା ଧନୁଯାତ୍ରା ଲାଗି ମହୋତ୍ସବ ସମିତି ତରଫରୁ ଜୋରସୋର ପ୍ରସ୍ତୁତି ଚାଲିଛି। ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଗଲାକାଲି ଗୋପପୁର ପରିଦର୍ଶନ କରିକରି ତୟାରୀ ବାବଦେ ସମୀକ୍ଷା କରିଥିଲେ। ସମ୍ବଲପୁରର ସାଂସଦ ଖେଲ ମହୋତ୍ସବର କବାଡ଼ି ପ୍ରତିଯୋଗିତା ଗଲାକାଲି ଉଦ୍ଯାପିତ ହୋଇଯାଇଛେ। ଉତ୍ସବଟି ସମ୍ବଲପୁର ସଂସଦୀୟ କ୍ଷେତ୍ରର ଭିନ୍ ଭିନ୍ ବ୍ଲକ ଆର୍ ମ୍ୟୁନିସିପାଲିଟି ଇଲାକାର ମହିଳା ପୁରୁଷ କବାଡ଼ି ଖେଳାଳି ଭାଗ ନେଇଥିଲେ। ଗଲାକାଲି ହୋଇଥିବାର କବାଡ଼ି ମ୍ୟାଚ୍ର ମହିଳା ବର୍ଗଟି ଧନକୌଡ଼ା ଦଲ ଜିତିଥିବାର ବେଳେ ପୁରୁଷ ବିଭାଗଟି ଜମେନକିରା ଧନକୌଡ଼ା ଭିତରେ ହୋଇଥିବା ମ୍ୟାଚ୍ଟି ଧନକୌଡ଼ା ଦଲ ଜିତିଛି। ପ୍ରଧାନମନ୍ତ୍ରୀ ଫିଟ୍ ଇଣ୍ଡିଆ ଆର୍ ଖେଲୋ ଇଣ୍ଡିଆ ଅଭିଯାନକେ ଆଗକେ ବଢ଼ାବାର ଲାଗି ଏହି ସାଂସଦ ଖେଲ ମହୋତ୍ସବର ଆୟୋଜନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଜିଲ୍ଲା ନ୍ୟାୟାଳୟ ପରିସରରୁ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଯାଇଛି। ପ୍ରତିଯୋଗିତାଟି ଜିଲ୍ଲାର ସବୁ ସରକାରୀ ଆର୍ ବେସରକାରୀ ବିଦ୍ୟାଳୟରୁ 74 ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ବଙ୍ଗୋପସାଗରନ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏଇଟା ପଶ୍ଚିମ ଉତ୍ତର ପଶ୍ଚିମ ଆଡ଼କେ ଯାଇକରି ଆଜି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏଇଟାକେ ଲାଗିକରି ଥିବାର ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଅବପାତି ବଦଳିବାର ସମ୍ଭାବନା ରହିଛି। ଏତା ଋତୁରୁ ପଶ୍ଚିମ ଉତ୍ତର ପଶ୍ଚିମ ଆଡ଼କେ ବଢ଼ିକରି ଆବା 36 ଘଣ୍ଟା ଭିତରେ ଏଇଟା ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ଗୋଟିଏ ବାତ୍ୟାଥି ବଦଳିବାର ସମ୍ଭାବନା ଥିବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ଏଥିନେଇ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।